ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ ଗଲାକାଲ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିକରି ରାଜ୍ୟର ସ୍ୱାସ୍ଥ୍ୟସେବା ବିଷେଥି ଆଲୋଚନା କରିଛନ୍। ତାଲଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଉ ଫୁଲବାଣୀ ସରକାରୀ ମେଡିକାଲ କଲେଜନ 2025-26 ଶିକ୍ଷାବର୍ଷ ଲାଗି 200 MBBS ସିଟ୍ଥି ନାଁ ଲେଖାବାର୍କେ ଅନୁମତି ପତ୍ର ଦେବାର୍କେ ଡକ୍ଟର ମାହାଲିଂ ଅନୁରୋଧ କରିଛନ୍। ଏହି ଦୁଇ କଲେଜନ ନାଁ ଲେଖା ମୂଲ ହେଲେ ରାଇଜେ ଏମ୍ବିବିଏସ୍ ସିଟ୍ ସଂଖ୍ୟା 1800କେ ବଢ଼ବା। ଏ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କଟକ, ବରଗଡ଼ ଆଉ କନ୍ଧମାଳ ସାଂସଦ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ଆଇବା ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଲାଗି ଆଜ ଦିନର 11 ବଜେନୁ ଅନ୍ଲାଇନ୍ ପଞ୍ଜିକରଣ ମୂଲ ହେବା। ଇଚ୍ଛୁକ ଲୋକେ ଜନଶୁଣାଣି ପୋର୍ଟାଲ ଆଉ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜିକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଜାତୀୟ ହସ୍ତତନ୍ତ ଦିବସ 2025 ଅବସରରେ ଭୁବନେଶ୍ୱର ଜନତା ମଇଦାନଠାରେ ଆଇବାକାଲ ଏକତା ଉତ୍ସବ ପାଳନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ତିନିଦିନିଆ କାର୍ଯ୍ୟକ୍ରମଟି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଫ୍ୟାସନ ଶୋନୁ ମୂଲ କରିକି ଲେଜର ଶୋ ହେବା। ଏହି ଅବସରରେ ମେଗା ହସ୍ତତନ୍ତ ଆଉ ହସ୍ତଶିଳ୍ପ ପ୍ରଦର୍ଶନୀ ହେବା। 1500ରୁ ଅଧିକା ବୁଣାକାର ଏଥି ଭାଗ ନେବେ ବୋଲି ହସ୍ତତନ୍ତ ଆଉ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସୁରକ୍ଷାକେ ନେଇକରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଶ୍ରୀମନ୍ଦିରର ହିଡେନ୍ କ୍ୟାମେରା, ମୋବାଇଲ୍ ଫୋନ୍ ଆଉ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଲେ କଠୋର ପଦକ୍ଷେପ ନେବାର ଲାଗି ବୈଠକଟି ଆଲୋଚନା କରାଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକଟି ଶ୍ରୀମନ୍ଦିର ଆଇନ୍ଥି ଦରକାରୀ ସଂଶୋଧନ ଭାବେ ପ୍ରସ୍ତାବ ଆଗତ କରାଯାଇଥିଲା। ମଧ୍ୟସ୍ଥତା ଜରିଏ ମାମଲାମାନଙ୍କର ସମାଧାନ ଲାଗି ରହିଥିବା ଆଇନ୍କୁ ନେଇକରି ସେପ୍ଟେମ୍ବର 28 ଦିନ ଭୁବନେଶ୍ୱରଠାରେ ଗୋଟିଏ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯିବା। କର୍ମଶାଳାକୁ ନେଇକରି ଗଲାକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ପହିଲା କରି ରାଜ୍ୟ ହେବାର୍କେ ଥିବା ଏହି କର୍ମଶାଳାଟି ଜାତୀୟ ସ୍ତରର ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ନୂଆଦିଲ୍ଲୀଠାରେ ହୋଇଥିବା ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀଟି ଯୋଗ ଦେଇକରି ରାଜ୍ୟ ମହଜୁଦ ସମ୍ବଳ କୃଷି ଉଦ୍ୟୋଗ ଆଉ ଇକୋ କୃଷି ହବ୍ ବାବଦେ ଆଲୋଚନା କରିଛନ୍। ଓଡ଼ିଶାର ବର୍କସ୍ ନୀତି ସହିତ ରାଜ୍ୟ ସରକାର ଜମି, ବିଦ୍ୟୁତ୍ ସବ୍ସିଡି, ପୁଞ୍ଜିନିବେଶ ଲାଗି ତହକାବାର ସହିତ ଫାଷ୍ଟ୍ରାକ୍ ମଞ୍ଜୁରୀ ଦେଉଛନ୍। ବିଶ୍ୱସ୍ତରୀୟ ଅଂଶୀଦାର ଆଉ କୃଷି ଉଦ୍ୟୋଗୀମାନଙ୍କୁ ଓଡ଼ିଶାକେ ଆସ୍ବା ଲାଗି ଶ୍ରୀ ସିଂହଦେଓ ଆହ୍ୱାନ ଦେଇଛନ୍। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲି ଭୁବନେଶ୍ୱର ଖାରବେଳ ଭବନଠାରେ ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ପରିମଳ, ଭିତ୍ତିଭୂମି, ସଫେଇ, କର୍ମଚାରୀମାନଙ୍କର ଗରିମା ଯୋଜନାର କାର୍ଯ୍ୟକାରିତା ଆଉ ବଜେଟ୍ ବିନିଯୋଗ ବାବଦେ ମନ୍ତ୍ରୀ ସମୀକ୍ଷା କରିଛନ୍। ବିଭାଗ ଅଧୀନତି ଚାଲିଥିବା ସବୁ ଫ୍ଲାଗ୍ସିପ୍ ଯୋଜନା ଆଉ ପଦକ୍ଷେପମାନଙ୍କର ରିଏଲ୍ ଟାଇମ୍ ମନିଟରିଂ, ତୁର୍ତ୍ତି କାର୍ଯ୍ୟକାରିତା ଆଉ ଉନ୍ନତ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାର ଲକ୍ଷ୍ୟଟି ଫି ମାସର ପହିଲା ମଙ୍ଗଳବାର ଦିନ ସମୀକ୍ଷା ବୈଠକ କରାଯିବା ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର ସୂଚନା ଦେଇଛନ୍। ଆଇବା 10 ତାରିଖନୁ ସମ୍ବଲପୁର ଜିଲ୍ଲାନ ଫାଇଲେରିଆ ରୋଗ ନିରାକରଣ ଲାଗି ସାମୁହିକ ଉଷୁ ଖୁଆବାର କାର୍ଯ୍ୟକ୍ରମ ମୂଲ ହେବା। ଇତାକେ ନେଇକରି ଗଲାକାଲି ସମ୍ବଲପୁର ମହାନଗର ନିଗମ ଆଉ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ଆଇବା 10ରୁ 19 ତାରିଖ ତକ ହେବାର୍କେ ଥିବା ସାମୁହିକ ଉଷୁ ଖୁଆବାର କାର୍ଯ୍ୟକ୍ରମ ଲାଗି ରଣନୀତି ତିଆରି କରାଯାଇଥିଲା। ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରକ କମ୍ପାନୀ TPW ODL ତରଫରୁ ବରଗଡ଼ଠାରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ବିବାଦୀୟ ବିଦ୍ୟୁତ୍ ବିଲ୍ର ସଂଶୋଧନ ଲାଗି ଖାସ୍ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯାଇଛି। ଆଜିଠାନ 20 ତାରିଖ ତକ ଉପଭୋକ୍ତାମାନେ ନିଜର ଅଭିଯୋଗକେ ନେଇକରି ଶିବିରନ ଉପସ୍ଥିତ ରହିବାର୍କେ TPW ODL ତରଫରୁ କୁହାଯାଇଛି। କେରଳରେ ଚାଲିଥିବା ଜାତୀୟ ମାଷ୍ଟର ଭାରୋତ୍ତୋଳନ ପ୍ରତିଯୋଗିତାଠି ଓଡ଼ିଶାର ଖେଳାଳିମାନେ 5ଟା ପଦକ ଜିତିଛନ୍। ଏଥି ଗୋଟିଏ ସ୍ୱର୍ଣ୍ଣ ପଦକ ଆଉ 4ଟା ରୌପ୍ୟ ପଦକ ରହିଛି। 98 କିଲୋଗ୍ରାମ ବିଭାଗଠି ବାବୁଲା ସାମଲ ସ୍ୱର୍ଣ୍ଣ ପଦକ ଜିତିଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇସାନୁ ରାଜ୍ୟର ବଡ଼ଭାଗି ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଉତ୍ତର ଭିତ୍ରିଆ ଆର୍ ଦକ୍ଷିଣ ଓଡ଼ିଶାର କେତେଟା ଜାଗାନ ଜବର ବର୍ଷା ହୋଇପାରେ। ଆଇବା କାଲିଠାନୁ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ ଆର୍ କେନ୍ଦୁଝରନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।